দর্শক বন্ধু, এমিতি যে বর্তমান কলযুগর লোকমান সে আনন্দ প্রদান করছে ভাগবত নবম সন্ধি চব্বিশ অধ্যায়ে সেটা কুহযাই বড় জনস্যমান কলযুগরে জন্মগ্রহণ করবে সে আনন্দ প্রদান করবে ভগবান লীলা সন্ধ্যে এই ভগবান লীলা করলে লীলা যে স্মরণ করবে ধ্যান করবে শ্রবণ করবে কীর্তন করবে সে বহুত আনন্দিত হবে। বর্তমান যে কথা কৌঁচি রঙ্গ মন্দির দর্শক বৃন্দ আমি গত ক্লাস কে যে ভগবান সহ অনুকূল ভাবে যুক্ত থাকে সে আনন্দ অনুভব করছেন, যে প্রতিকূল ভাবে যুক্ত থাকে সে আনন্দ অনুভব করতে উদাহরণ দিয়েছিলে বিলি ছুঁয়া এবং মূষা ছুঁয়া বিলি কাটিলা বেড়ে দুই জনকর অনুভূতি অলগা অলগা অনুভূতি সেইভাবে ভাবে ভগবান যেতে কিন্তু যে ভগবান সহ অনুকূল ভাবে যুক্ত হয়েছেন সে আনন্দ সন্ধ্যা আনন্দ তাঁর বৃদ্ধি দিয়াযাচ্ছে যেতে ভগবান কথা আলোচনা করছেন সেতু তাঁর আনন্দ বৃদ্ধি হচ্ছে মচিত প্রাণ বোধয়ন্ত পরশ্রম কথায়ন্ত নিত্যম দুঃসন্ত রহন্ত মচিত মধ্য প্রাণ যে হৃদয়ের ভগবান অনেক এবং তাঁর প্রাণ কেবল ভগবান উদ্দেশ্য সেগুলি ব্যক্তি মানে শুদ্ধ ভক্ত বোধহন্ত পরশ্রম যেত সে মিলিত হুম সে ভগবান কথা কীর্তন করতে কথম কষ্ট মান নিত্যম সবুজ ভগবান কথা থাকে। আমি দেখিবা যে ত্রিগুণ ভিতরে অনেক যে বদ্ধ জীব সে কথা চালছে সে বহুত কথা চালছে মনস্তব চালছে ভাগবত এইটির আরম্ভ হচ্ছেন যেতবাহী রাজেন্দ্র মনাক্ষি সহস্রশ অপশতাত্মতত্ব গৃহেশু রূপে দিনা কারণ পরীক্ষিত মহারাজ যে প্রশ্ন পচারে ভাগবত প্রথম স্কন্ধ উনিশ অধ্যায়ে যে কম আমার কর্তব্য তৎসাহ সঞ্চিদিন যোগিনা বরং গুরু পুরুষ সহ যত কার্য দিয়ে মানুষ সর্বথা আমার কম কর্তব্য শতকড়া অনেশ ভাবে লোক জানতে না তাঁর কম কর্তব্য সেইপাই পরীক্ষিত মহারাজ মধ্য পরোক্ষ ভাবে প্রশ্ন করবে কোটা কহা কথা নুহ গৃহ বিপর্যয়তা কোটা করা কথা নুহ সেটা মধ্যে কুহত আমি তেমন সুখদেব গোস্বামী কোটা করা কথা নুহ সেই আরম্ভ করে কিন্তু না শতকড়া অনেশ ভাবে লোক এই কার্য করছেন যেটা করা কথা নুহ সেই কার্য করছেন সে সুখদেব গোস্বামী বহু মনমুখের কথা কুহত পরীক্ষিত মহারাজ ষাটি হাজার উপস্থিত অ গঙ্গা নদীতে সুকর্তার নামক স্থানরে সুখদেব গোস্বামী কিন্তু কথা কুমার বহু মন্দিরে কুমছেন কথা যতবাহী রাজেন্দ্র মনে সহস্রশ হাজার হাজার কথা শুনেবা কহা রয়েছে কিন্তু অবশ্যত আত্মতত্ত্ব গৃহেশু রোগে দিনা আত্মতত্ত্ব বিষয়ে খুব প্রতিক্রম চিন্তা করছেন বা শুনছেন তেণু যে ভগবান ভক্ত সে ভগবান কথার আনন্দিত হুম সে যেতে ভগবান পুরীরা কম বিভাবেষ আলোক প্রবেশ নিদ্রা ছড়ি সবুদিনে ভগবান কথা সে চিন্তা করি ভগবান লীলা স্মরণ করি ভগবান আনন্দিত হচ্ছে নিত্য নূতন ভগবান কথার নূতনতা রয়েছে ভৌতিক কথার নূতনতা না যেত বড় নোবেল প্রাইজ প্রাপ্ত সাহিত্য হো না কী যদি ভগবান কথা না কতদিন পড়ে দেওয়া পরে কি শুনবে না আমার রাজনীতি নেতা ওকে না কথা না পড়লাম কোন সে বজার দিলে ভক্তিবেদান শঙ্কর মহারাজ কৃষ্ণ প্রতিষ্ঠা আচার্য তাঙ্কর গুরু ভক্তি সিদ্ধান্ত সংস্কৃতি পচার দিলে যে আমার সে সময় নদিয়া প্রকাশ আমাদের প্রকাশ করছিলাম প্রতিদিন সেটা ভারত দৈনিক নদিয়া প্রকাশ তেমন সে আশ্চর্য হয়ে সে কে আপনার ভগবত কথা কম অনেক সবুদিন ডেলি নিউজ পেপর বাহার তেমন সে আশ্চর্য হয়ে পচারে প্রশ্ন তেমন ভক্তি সিদ্ধান্ত সংস্কৃতি কে দেখুন এই পৃথিবীতে কেতে দেশ আছে আমেরিকা ইত্যাদি কেতে মহাদেশ রয়েছে এশিয়া মহাদেশ কেতে দেশ আছে পুঁ ভারতবর্ষ রয়েছে তা কেতে রাজ্য বি রয়েছে তেমন সে কে এই যে ওয়েস্ট বেঙ্গল যে রয়েছে আমার এই পশ্চিমবঙ্গ রয়েছে পশ্চিমবঙ্গে কেতে নিউজ পেপর বাহারছে কেতে নিউজ পেপর বাহারছে সেই ভৌতিক কথা সেখানে সব বাহারছে ভৌতিক কথা কয়া এতে নিউজ পেপর বাহারছে আমার পাশাপাশি তাঁর মর্নিং মেডিসিন নো মেডিসিন ইভিনিং মেডিসিন কিন্তু তিন দিন না লেখা নিউজ পেপর বাহারছে মধ্যে কিন্তু এ ভৌতিক জগত রয়েছে এই ভৌতিক জগত সীমিত আমি কিছু প্রাপ্ত হচ্ছে নিউজ ভৌতিক জগত পূর্ণ ভাবে আমি সংবাদ প্রাপ্ত হয়ে পাবনা ভৌতিক জগত পূর্ণ সংবাদ প্রাপ্ত হবে আমি ভাগবত শ্রবণ কলে জাঁয়া ভাগবত পঞ্চম স্কন্ধে যে স্থান বিষয়ে কুহযাই তৃতীয় স্কন্ধ চতুর্থ স্কন্ধ সৃষ্টি এবং বিস্তার বিষয়ে বর্ণনা করা যাই এসব বিষয়ে এ প্রকৃত সংবাদ আমি প্রাপ্ত হচ্ছে নিউজ পেপর যে সংবাদ প্রাপ্ত হচ্ছে সেটা হচ্ছে ভ্রান্ত সংবাদ সেটা পুরা সঠিক সংবাদ নয় তথাপি এতে নিউজ পেপর বাহারছে এবং আজ সকাল পর্যন্ত যদি আমি দেখবা এটা কালের পর্যন্ত টিভি নিউজ কিন্তু ভগবান কথা এগুলি যদিও বহু পুরাণ আদ্যম পুরাণ পুরুষণ তা যৌবন যদিও সে সবটা পুরাতন ব্যক্তি কিন্তু সকলে সে নবযুবক বলে কে তাহলে কথা মতো সেইভাবে নূতন লাগুব একথা পরিকৃত মহারাজকে কইলে সুখদ গোস্বামী যে যেমন ভক্তি রয়েছে ভক্ত মানুষ স্বভাব হচ্ছে এইটা শতাময় সার ভূতা নিসর্গ জগত প্রাণী সুখচেত সামগ্রী ভক্ত মানুষ স্বভাব কিভাবে ভাবে না প্রতিক্ষণ নবেব অচ্যুত জগত স্ত্রিয়া বিটানা এব সাধু বার্তা প্রতিক্ষণ তাহলে নূতন লাগুব এমনকি আমার বর্ণনা করা যাই যে জন সুখদেব গোস্বামী ভাগবত কৌশল সেতবে নারদমুনি ব্যাসদেব এমানে যে শুণুছেন তাঁকু লাগুচি যেমন সে প্রথম তরফে শুনছেন এই ভাগবত অশ্রুত তার বিভাগ কুহযাই আগু সে শুনে যদিও সে ভাগবত কৌশল ব্রহ্মাণ্ড নারদমুনি শুনছেন ভাগবত নারদ কিন্তু ব্যাসদেব ভাগবত ব্যাসদেব সুখদেব ভাগবত কিন্তু তথাপি যেতবে নারদমুনি ব্যাসদেব শুণুছেন সেটি ভাগবত তাঁকু লাগুচি প্রথম তরফে শুনছেন এই নূতনতা রয়েছে নিত্য নূতনতা ভগবান সেইভাবে কিন্তু সকলে নিত্য এই হচ্ছে ট্রান্সলেটেড লিটারেচার প্রভুপাদ মহারাজ কহিছেন সে কথা শ্লোক অর্থাৎ ভাগবত প্রথম সঙ্গে উনিশ অধ্যায়ে প্রথম অধ্যায়ে উনিশ শ্লোকরে যে বয়ম পূর্ণ বিদ্যু জ্ঞান উত্তম শ্লোক বিক্রমে যদ শুনন্তান রস জ্ঞান স্বাদু স্বাদু পদে পদে শুনন্তান উষ্ণানে এটা কৌশল সুতোষানীকে সুতোষান চিন্তা করছেন আপনার সব জাগিছে কম কোন কথা কে সে কে না বয়পূর্ণ বিদ্রুপ্যা আমি কেবল তৃপ্তি প্রাপ্ত হয়ে পড়া ভগবান কথা শ্রবণে উত্তম শ্লোক বিক্রমে ভগবান এইভাবে ক্রীড়া সব রয়েছে যেতে শুনলে মধ্যে আমি তৃপ্তি পাই পড়া বয়পূর্ণ বিদ্রুপ্যা উত্তম শুনতাম রস জ্ঞান যেতবে আমি শুণুছে সেতবে এই রস আমি প্রাপ্ত হচ্ছে জ্ঞান প্রাপ্ত হচ্ছে প্রতি কথার স্বাদ স্বাদ পদে পদে মধু বলুছি মকর ভগবান কথা স্বাদ অনুভব হচ্ছে এইসব রাশন প্রভাত মহারাজ কিন্তু কথা ট্রান্সলেটেড লিটারেচর ইন এভর ফোর ডার্কনেস and its light becomes more luminous with progressive reading and reflection of the transcendental subject matter. Paramatma's Sangita Gurvaiji, spiritual literature of Gurvaiji, Paramatma's Shastra, ये भाई ना करे ये भोजन का त्रिभुवन रूप करे हैं देखो आर आलोक हमें इस लाइट में मोर आर आलोक अधिक और अधिक उज्ज्वलतर हो चुका जितने हमें तक पहुंच चुका जितने हमें तक अनुभव पहुंच चुका ये परमात्मा का शास्त्र और भोजन का शास्त्र भीतर बहुत बहुत तफात होती है भौतिक जिते नोबेल प्राइज पाओ जिते जाओ जाने पढ़ते रहो इच्छा हम नहीं किंतु परमात्म शास्त्र ऐसे में आम भक्ति सिद्धांत संस्था कहते जे विश्व लाइब्रेरी विश्व लाइब्रेरी जब समस्त बही अस्त हो गए कुछ चिंता नहीं भागवत अच्छा परमात्म जो रही ग्रंथ एवली आम जिते पढ़ले प्रभुपाद महाराज कही भागवत सप्तर श्लोक अच्छा जे श्लोक प्रभुपाद महाराज कौन जे इवनिंग वी रीड ऑल द चैप्टर्स ऑफ भगवद गीता एवरी डे सी दैट इन ईच रीडिंग यू विल फाइंड अ न्यू मीनिंग यदि आम सबदिन भगवद गीता पढ़ा अठर सात हजार श्लोक अठर अध्याय पढ़ा कि प्रतिथर पढ़ुवा गोटे नुआ अर्थ आम पाता ये जो आम श्रीधर स्वामी ये कहते कहीं एभली हो धर्मात्र संगीता कहीं नित्य नूतन कहीं कारण कौन ना से जो रही वयंकुम वितृपा मैं श्लोक बाबाथे श्रीधर स्वामी कौन विश्वनाथ चतुर्थी मतलब कही तीनोटी कारण जनकर अड़म रुपया आसे ना मुझे शुणी आ दरकार नहीं जाए जावा दरकार नहीं तीनोटी कारण रुपये कारण कौन से ना गोटे हूँ कौन से श्लोकटा हूँ वयं तून विद्रुप्याम उत्तम श्लोक विक्रमे जुणता रस ज्ञान स्वादु स्वादु पद पदे तीनोटी कारण कौन ना उदर उदर भरणेन जदि आम प्रसाद पाते खाद्य खाऊे जदि आम पेट पूरीगला तेल आरकार जिते भल खाद्य हो सुस्वाद खाद्य हो गए कारण कौन ना रस ज्ञान ही ना आम से रस विषय जाने तेणु आम कह आग्रह आस गए हूँ स्वादु विशेष अभाव जी जनक रोग हो जाए से खाद्य भल लगे ना जितने भल खाद्य हो तेनाली कारण जड़े तृप्ति बोध करते किंतु ये परमात्म शास्त्र एनोटी कारण न था जे आम शुणिले आगे आम जानी जिते शुणिले भगवान कथा भागवत सब चलती कथा चलु जिते शुणिले से ही भगवान रंगमंच आविर्भाव होती यूँ कितने थोड़े शुणु कितने शुणिले सब नित्य नूतन लगुच भगवान सम्बन्ध सबसे यही भाव तेणु आगे जो कहते जो भगवान प्रवेश करंगमंच कृष्ण बलराम कुबल कूल भक्ति को हत्या कर दात दीदी को नहीं धारण कर स्कंदर धारण कर दात रक्त सब शरीर लगी चिटा पड़ी तेनाली प्रवेश कर दर्शक बृंद कही जो मैंने भगवान सहित अनुकूल भाव युक्त होती से भगवान रूप को देख बहुत आनंदित होती कि भाव आनंदित कौन ना चक्षु चक्षु जो देखुंती पीवंत युव चक्षु चक्षु देखिए चक्षु विषय कहते कथा कहते चक्षु ये प्रकृत सदुपयोग भगवान जो मैंने प्रकृत चक्षु प्राप्त होती दिव्य चक्षु प्राप्त होती से भगवान रूप को देखिले से रूप केवे चक्षु को ओहर चाहिए ना ये सुंदर भगवान रूप অভিমানী শিক্ষাপ্রাপ্ত হয়েছিল তেমন সে বিধাতা বিধি কু নিন্দন করুলে ସେମାନେ କହୁଛନ୍ତି ଏ ଚକ୍ଷୁ ଆମ ଦେଲ ଚକ୍ଷୁର ଆମ ଗୋଟିଏ ପିତ୍ର ଦରକାର ଇନ୍ଦ୍ରଙ୍କର ସହସ୍ର ଚକ୍ଷୁ ଅଛି କାହିଁକିନା ସେ ଇନ୍ଦ୍ର ଅପରାଧ କରିଦେଇଥିଲେ ତାଙ୍କ ଗୌତମଙ୍କ ପତ୍ନୀ କହିଲାଙ୍କ ପ୍ରତି ତେଣୁ ଗୌତମଙ୍କ ହିସାବରେ ସେ ସହସ୍ର ଧ୍ୱନି ପ୍ରାପ୍ତ ହୋଇଯାଇଥିଲେ ତାପରେ ସେ ଗୌତମ ଋଷିଙ୍କୁ ପ୍ରସନ୍ନ କରି ସେ ସହସ୍ର ଚକ୍ଷୁ ପ୍ରାପ୍ତ ହୋଇଛି ସହସ୍ରାକ୍ଷ କୁହାଯାଏ ତାଙ୍କର ହଜାର ଆଖି ରହିଛି କିନ୍ତୁ ସହସ୍ର ଆଖି ଆମ ଦୁଇଟି ଆଖି ରହିଛି ଲୋକମାନେ କହୁଛନ୍ତି ଯେ ଆମର କୋଟି ନେତ୍ର ଦରକାର ସେ କୋଟିଏ ନେତ୍ର ତ ଦର ନାହିଁ ଦୁଇଟି ନେତ୍ର ଦର ତା ଦେହରେ ପୁଣି ନିମିଷ ରହିଛି ଏ ନିମିଷ ଯେଉଁ ରହିଛି ସେ ନିମିର ମହାରାଜ ରହିଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି ନିମିର ହଜାର ଆଖି ହେଉଛି ବିଧେୟ ବଂଶରେ ଆସୁଛନ୍ତି ମିଥିଳାଠାରେ ଭଗବାନ ରାମଚନ୍ଦ୍ରଙ୍କର ଶ୍ୱଶୁର ଯିଏ ଜନକ ସେହି ବଂଶରେ ଆସୁଛନ୍ତି ନିମି ମହାରାଜ ଯେମି ମହାରାଜ ଯଜ୍ଞ କରିବା ପାଇଁ ବସିଥିଲେ ଯଜ୍ଞ କରିବା ପାଇଁ ସେ ତାଙ୍କର ପୁରୋହିତ ତାଙ୍କର ବୈଶିଷ୍ଟ ଋଷିକୁ ଅନୁରୋଧ କରିଥିଲେ ଯଜ୍ଞ କରିବା ପାଇଁ କିନ୍ତୁ ବୈଶିଷ୍ଟ ଋଷି କହିଲେ ଯେ ମୋର ବର୍ତ୍ତମାନ ଗୋଟେ କଲ୍ ଅଛି ସେପଟେ ସ୍ୱର୍ଗଲୋକରେ ସେଠି ଗୋଟେ ଯଜ୍ଞ ଅଛି ସେଟା ସାରିକି ଆସିକି ଅପେକ୍ଷା କର ଏଭଳିଆ କହିକି ଚାଲିବା କିନ୍ତୁ ନିମିରାଜ ଚିନ୍ତା କଲେ ଏ ଭୌତିକ ଜଗତିକ ଅଶାଶ୍ୱତ ହେଲାଣି ତାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ କହିହେବ ନାହିଁ ତେଣୁ ସେ ଅନ୍ୟ ରୀତିକୁ ନେଇକି ଅନ୍ୟ ପୁରୋହିତକୁ ନେଇକି ଯଜ୍ଞ କଲେ କିନ୍ତୁ ଯେତେବେଳେ ବଶିଷ୍ଠ ସ୍ୱର୍ଗର ଯଜ୍ଞ ସାରିଦେଲେ ଆସି ପହଞ୍ଚି ଦେଖିଲେ ନିମି ମହାରାଜ ନୃତ୍ୟ କରୁଛନ୍ତି ସେ ତାଙ୍କୁ ଅଭିଶାପ ଦେଇଦେଲେ କ୍ରୋଧ ମୋତେ କ୍ରୋଧ ହେଇଗଲା ବଶିଷ୍ଠ ଋଷି ସେ ଉନ୍ନତ ଋଷି ବଶିଷ୍ଠ କ୍ରୋଧ ଜଗତ ଏଇସବୁ ରହିଛି ଗୁଣ ପ୍ରଭାବ ରହିଛି ତେଣୁ ସେ ତାଙ୍କ ଅଭିଶାପ ତାଙ୍କୁ ମୃତ୍ୟୁବରଣ କର ଯଜ୍ଞ ମୋ ପାଇଁ ଅପେକ୍ଷା କଲା ନାହିଁ ତାଙ୍କୁ ମୃତ୍ୟୁବରଣ ନିମିରାଜ ତାଙ୍କର ବି କ୍ରୋଧ ଆସିଗଲା ସିଏ ତାଙ୍କୁ ବେଶି କହିଥିଲେ ତମେ ଯଦି ମୃତ୍ୟୁବରଣ କର ଦୁଇ ଜଣ ଦୁଇ ଜଣ ଅଭିଶାପ ମୃତ୍ୟୁବରଣ କରିଗଲେ ତାପରେ ସେମାନେ ସବୁ ପୁଣି ବଶିଷ୍ଠଙ୍କୁ ସେ ପୁଣି ପ୍ରକଟ କରାଇଲେ ଆଉ ଜଣେ ବିଶିଷ୍ଟ ବୀର୍ଯ୍ୟରୁ ସେ ପ୍ରକଟ ହେଲେ ବଶିଷ୍ଠ ଋଷି ଏବଂ ନିମି ମହାରାଜ ଯେତେବେଳେ କହିଲେ ସେ ତାଙ୍କୁ ଜୀବନ ଦେବା ପାଇଁ ଚାହୁଁଥିଲେ ସେ କହିଲେ ମୁଁ ଜୀବନ ଧାରଣ କରିବା ପାଇଁ ଚାହୁଁନାହିଁ କାହିଁକି ବୌଦ୍ଧ ଜଗତ ଦୁଃଖାଳ ସାହସ ବୌଦ୍ଧ ଜଗତ କାହିଁକି ଜୀବନ ଧାରଣ କରିନି କିନ୍ତୁ ତାପରେ ବହୁତ ଅନୁରୋଧ କରାଗଲା ସେ କହିଲେ ଠିକ୍ ଅଛି ମୁଁ ମନୁଷ୍ୟମାନଙ୍କର ଯେଉଁ ଚକ୍ଷୁ ରହିଛି ଯେଉଁ ପତା ରହିଛି ସେ ପତାରେ ମୁଁ ରହିବି ନିମେଷ ସେଥିପାଇଁ ନିମେଷ ନାମ ହେଇଛି ନିମି ମହାରାଜ ବି ଅଛନ୍ତି ନିମି ମହାରାଜର ଉଠି ଆସିବ ଭାଗବତ ପ୍ରଥମ ଏକାଦଶ ସମୟରେ ଦ୍ୱିତୀୟ ଅଧ୍ୟାୟ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ ତାଙ୍କର କଥା ଅଛି ଜୟ ଶ୍ରୀ କୃଷ୍ଣ ତେଣୁ ନିମି ମହାରାଜ କାହିଁ କହିଲା ଯେ ଏଠି ହଁ ଚକ୍ଷୁରେ ରହିଛି ଚକ୍ଷୁରେ ଯେଉଁ ପତା ରହିଛି ଏ ପତାଟା ଗୋପୀମାନେ ସହ୍ୟ କରିପାରୁନାହାନ୍ତି ଚକ୍ଷୁରେ ଯେତେବେଳେ ପତା ପଡ଼ିଯାଉଛି ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି ବ୍ରହ୍ମାଙ୍କରେ ନିନ୍ଦା କରୁଛନ୍ତି ବ୍ରହ୍ମାଙ୍କୁ ତେଣୁ ଭଗବାନ ଯେତେବେଳେ ବୃନ୍ଦାବନ ମେଳା କରୁଥିଲେ ସକାଳରେ ସେ ଚାଲିଗଲେ ଛୋଟ ପିଲାଦିନରୁ ପ୍ରଥମେ ଗାଭିତା ଆରମ୍ଭ କରୁଥିଲେ ତାପରେ ପ୍ରଥମେ ବର୍ଷାତ ଆରମ୍ଭ କରୁଥିଲେ ତାପରେ ଗାଭିତା ଆରମ୍ଭ କଲେ ତେଣୁ ଅଟାଦି ଭଗବାନ ନାହିଁ କାନ ଦିନ ହେଇଗଲେ ଭଗବାନ ଚାଲିଗଲେ ଅଟାଦି ଭଗବାନ କାନରେ ରହିଗଲେ ସକାଳୁ ଚାଲିଗଲେ ଭଗବାନ ତ୍ରୁଟି ଯୁଗା ଏତେ କମ୍ ଅପଶ୍ୟତା ଭଗବାନଙ୍କୁ ଅଦର୍ଶନରେ ତାକୁ ନ ଦେଖିବାରୁ ଗୋଟେ ତ୍ରୁଟି ତ୍ରୁଟିକୁ ବହୁତ କମ୍ ସମୟ ଏଇ ଯେଉଁ ତ୍ରୁଟି ଲବ ବେଦ ଏସବୁ ତୃତୀୟ ସମୟ ତା'ର ସମୟ ନିର୍ଦ୍ଧାରିତ କରାଯାଉ କେତେ ସମୟ ସେଟା ରହିଛି ବର୍ଣ୍ଣନା କରାଯାଇଛି ଗଣନା କରାଯାଏ ଟାଇମ୍ ଟାଇମ୍ ଫ୍ୟାକ୍ଟର ଗଣନା କରାଯାଇଛି ଆମର ମଡ଼ର୍ଣ୍ଣ ସାଇନ୍ସଠାରୁ ଆହୁରି ଉନ୍ନତର ସାଇନ୍ସ ସେଟା ରହିଛି ଗୋଟେ ସେକେଣ୍ଡର କେତେ ଦଶ ହଜାର ହେଇଥିବାରୁ ଅନେକ ବହୁତ ସୂକ୍ଷ୍ମ ସମୟ ମଧ୍ୟ ବର୍ଣ୍ଣନା କରାଯାଇଛି ଭାଗବତରେ ସମୟର ବର୍ଣ୍ଣନା କରାଯାଇଛି ଯାହା ହଉ ଏଇ ତ୍ରୁଟି ଗୋଟେ ତ୍ରୁଟି ଯଦି ଭଗବାନଙ୍କ ଦେଖୁନାହାନ୍ତି ତାଙ୍କୁ ଯୁଗ ଭଳି ଲାଗୁଥିଲା ଦଶ ବର୍ଷ ଭଳି ଲାଗୁଥିଲା ତ୍ରୁଟି ଯୁବାୟତି ଉଟିଳନ କୁହନ୍ତି କାରଣ ଯେତେବେଳେ ଭଗବାନ ଫେରୁଥିଲେ ସନ୍ଧ୍ୟାବେଳେ ତାଙ୍କ ଯେଉଁ ସୁନ୍ଦର ମୁଖ ପଦ୍ମ ରହିଛି ତା'ର ଯେଉଁ କେଶ ପ୍ରଚୁର କେଶ ରହିଛି ଉଟିଳନ କୁହନ୍ତି କାରଣ ସ୍ତ୍ରୀ ମୁଖାନ୍ତରେ ଜଡ଼ ଉଠିଥିଲେ ସେହି ସମୟରେ ତାଙ୍କ ଯେତେବେଳେ ଦେଖୁଥିଲେ ଭଗବାନ ରୂପ ବହୁତ ଆନନ୍ଦିତ ହେଉଥିଲେ ଏବଂ ସେହି ସମୟରେ ଯେତେବେଳେ ତାଙ୍କ ଚକୁରେ ପତା ପଡ଼ିଯାଉଥିଲା ସେତେବେଳେ ସେ ଏହି ଭାବରେ ବେଦିକୁ ନିନ୍ଦା କରୁଥିଲେ ଉଟିଳନ କୁହନ୍ତି ଜଡ଼ ଉଠିଥିଲା ତାଙ୍କର ଏଇଭଳିଆ କ୍ରୋଧ ଜାଗ୍ରତ ହେଉଥିଲା ଚକ୍ଷୁର ଫଳକ ଉପରେ ତେଣୁ ଏଇଭଳି ଭାବରେ ଦର୍ଶନ କରୁଛନ୍ତି ଭଗବାନଙ୍କର ଆସୁଛନ୍ତି ଚକ୍ଷୁ କ'ଣ ଇଭନ୍ ଚକ୍ଷୁରେ ଫିରିଲା ଭଳି ତାଙ୍କର ଲୋକକୁ ଦର୍ଶନ କରୁଛନ୍ତି ତେଣୁ ସେଇଭଳି ଭାବରେ ନାସିକାରେ ଗ୍ରହଣ କରୁଛନ୍ତି ଭଗବାନଙ୍କ ସୁନ୍ଦର ସୁଗନ୍ଧି ବାହାରୁଛି ଭଗବାନଙ୍କ ଶରୀରରୁ ଏବଂ ଜିହ୍ୱାରେ ଭଗବାନଙ୍କ ଶରୀରର ରୂପ କ'ଣ ସ୍ୱାଦକୁ ଆସ୍ୱାଦନ କରିବାକୁ ଚାହୁଁଛନ୍ତି ଲିଙ୍ଗନ କରିବା ପାଇଁ ଚାହୁଁଛନ୍ତି ଏବଂ ବାହୁ ଦ୍ୱାରା ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚାହୁଁଛନ୍ତି ଯେଉଁମାନେ ଭଗବାନଙ୍କ ସହିତ କ'ଣ ଅନୁକୂଳ ଭାବରେ ଯୁକ୍ତ ହୋଇଛନ୍ତି ପ୍ରତିକୂଳ ଭାବରେ ଯେଉଁମାନେ ଅଛନ୍ତି ସେମାନେ ଏଇ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି ତେଣୁ ଏଇଟା ତାଙ୍କ ନିଜ ଭାବ ରହିଛି ଆ ସହିତ ସେମାନେ ସବୁ ଆଲୋଚନା କରୁଛନ୍ତି ପୂର୍ବ ସମୟରେ କୁହାଯାଇଥିଲା କି କୃଷ୍ଣ ବଳରାମ ବିଷୟରେ ଆଲୋଚନା କରୁଛନ୍ତି କିନ୍ତୁ ଶୁଣିଥିଲେ ସବୁ ପ୍ରସିଦ୍ଧ କଥା ସବୁ ରହିଛି ଭଗବାନ ଯେଉଁ ଲୀଳା କରୁଛନ୍ତି ଏଗାର ବର୍ଷ କାଳ ସେ ଲୀଳାକୁ ମନ୍ତ୍ରବାସୀମାନେ ଶୁଣିଛନ୍ତି ତେଣୁ କେବଳ ଶୁଣୁଥିଲେ ଆଜି ପର୍ଯ୍ୟନ୍ତ ଶୁଣୁଥିଲେ ଭଗବାନ କଥା ଦର୍ଶନ କରିପାରୁନଥିଲେ ଭଗବାନଙ୍କୁ ଆଜି ତାଙ୍କୁ ସୁଯୋଗ ମିଳିଛି ଭଗବାନ ଦର୍ଶନ କରୁଛନ୍ତି ତେଣୁ ଏସବୁ ଏଇ ଆଗରୁ ଦେଖିକି କହୁଛନ୍ତି ଏସବୁ ଏଇ ବର୍ତ୍ତମାନ ଏଠି କୃଷ୍ଣ କହୁଛନ୍ତି ଏସବୁ ଏଇ କ୍ଷୀର ଦେବତ୍ୟା ଦେଖ ଚକା ସ୍ତ୍ରୀ ଲୋକମାନେ କହୁଛନ୍ତି ସଖୀ ଦେଖ ଆମେ ସେଦିନ ଯେଉଁ କହିଥିଲେ ଗୋଟେ ଶ୍ଳୋକ ସେଇଟା ହେଉଛି 45,000 ସେ ଶ୍ଳୋକଟି ଅଛନ୍ତି ଯେଉଁମାନେ ବୃଦ୍ଧ ବ୍ୟକ୍ତି ମଧ୍ୟ ସେମାନେ ଯେତେବେଳେ ଭଗବାନଙ୍କ ରୂପକୁ ଦେଖିଦେଲେ ସେମାନେ ସବୁ ଯୁବକ ହେଇଗଲେ ଏଇଟା ଦଶମ ସମୟ 45,000 ବର୍ଣ୍ଣନା କରାଯାଇଛି ଯେ ତତ୍ର ପ୍ରବୟସ ଉପାସନ ଯୁବାନ ଅତି ବଡ଼ ଦେଶ ବିଭନ୍ତ ଅକ୍ଷୀ ମୁକୁନ୍ଦସ୍ୟ ମୁଖାମ୍ବୁଜ ସୁଧାମ୍ବୁ ପ୍ରବୟସ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତି ଚାଲିପାରୁନାହାନ୍ତି ଚୁପ୍ ହେଇକି ଆସିଛନ୍ତି ବହୁତ କଷ୍ଟରେ ଆସିଛନ୍ତି ସେମାନେ ମଧ୍ୟ ପ୍ୟାସନ ଯୁବାନ ଅତି ବଡ଼ ଦେଶ ଭଗବାନଙ୍କ ଯେତେବେଳେ ରୂପକୁ ଉପମା ଦେଶ ସେମାନେ ଆସ୍ୱାଦନ କରୁଛନ୍ତି ଇଏ ଗୋଟେ ଟନିକ ଆମ ଭୌଗୋଳିକ ଜଗତରେ ଏଭଳି ଟନିକ ପ୍ରାପ୍ତ ହେଇପାରିବା ନାହିଁ ଏତେ ବୃଦ୍ଧ ବ୍ୟକ୍ତି ହେଲେ ମଧ୍ୟ ସେ ଟିକେ ଧଳାବେଳକୁ କଳା କରିପାରିବେ ସିନା କିନ୍ତୁ ଯୁବକ ଯାଇପାରିବେ ନାହିଁ କିନ୍ତୁ ଭଗବାନ ଏଭଳି ତାଙ୍କ ରୂପ ଗୋଟେ ଟନିକ ଭଳି ସେ କେବଳ ରୂପ ଜଣେ ଦର୍ଶନ କରିଦେଉଛନ୍ତି ତତ୍ର ପ୍ରବୟସ ପ୍ୟାସ ଯୁବାନ ଅତି ବଡ଼ ଦଶା ପ୍ରବୟସ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତି ଆଖିକୁ ଦୁଶୁନଥିଲା ଆଖିକୁ ଶୁଭୁନଥିଲା ବୟସ ହେଇଗଲେ ସବୁ ଆସିବ ବାର୍ଦ୍ଧକ୍ୟର ରୋଗ ସବୁ ରହିଛି ସେଥିପାଇଁ ଜରା ଗୋଟେ ହେଉଛି ରୋଗ ଭବ ରୋଗ ଜରା ଜନ୍ମ ମୃତ୍ୟୁ ଜରା ବ୍ୟାଧି କିନ୍ତୁ ସେମାନେ ଯେଉଁ ଭଗବାନ ରୂପ ଦେଖି ଦେଉଛନ୍ତି ଯୁବାନ ଅତି ବଡ଼ ଦେଶ ସେମାନେ ଯୁବକ ହେଇଯାଉଛନ୍ତି ଆଉ ଚିହ୍ନିପାରିବେନି ଏ ବୃଦ୍ଧ ବ୍ୟକ୍ତି ବୋଲି ଜାଣିପାରିବେ ନାହିଁ ଯୁବକ ଅବସ୍ଥାରେ ହେଇଯାଉଛି ଯୁବତୀ ଅବସ୍ଥା ହେଇଯାଉଛନ୍ତି ସେମାନେ ଏବଂ ଖାଲି ଦେଖିବା ପାଇଁ ନୁହଁ ଅତି ବଡ଼ ଓଦଶା ତାଙ୍କର ବଳ ମଧ୍ୟ ସେଭଳି ହେଇଯାଉଛି ଆଉ ସେ ସବୁ କହୁଛନ୍ତି ସେ ମହାରାଜ କଥା କହୁଥିଲେ ଏ ଗ୍ରେନ୍ ଆଜି ସେ ଲେଖିଥିଲେ ନୋବେଲ୍ ପ୍ରାଇଜ୍ ପାଇଥିଲେ
ਸਮਝੀ ਨਾ ਜਾਂਦੀ
ਹਾਂ
ਉਸ ਵੇਲੇ ਤੋਂ ਪਹਿਲਾਂ ਮੈਨੂੰ ਪ੍ਰਕਾਸ਼ ਦੇ
ତେଣୁ ଯାଉ ଯେ ସେ ଗୋଟେ ଦେଖିଥିଲେ ଏ ଗ୍ରେନ୍ ଆଜିତା ଦେଖେ ଗୋଟେ ଗ୍ରେନ୍ ଆମେ ଦେଖୁଛେ ଯେଉଁ ଶସ୍ୟ ସବୁ ରହିଛି ଛୋଟ ଛୋଟ ଶସ୍ୟ କିନ୍ତୁ ଗୋଟେ ଅଣ୍ଡା ଭଳିଆ ଦେଖାଯାଉଥିଲା ଶସ୍ୟ ତେଣୁ ସେ ପିଲାମାନେ କହୁଥିଲେ ଗୋଟେ ରାଜ୍ୟରେ ପିଲାମାନେ କହୁଥିଲେ ସେ ଗୋଟେ ଶସ୍ୟଟି ପାଇଲେ ତେଣୁ ଯେଉଁ ତାଙ୍କ ଗୋଟେ ଆଲୋଚନା କରୁଛନ୍ତି କିଛିଟା କ'ଣ ଆଉ ଜଣେ ଟିକେ ବୟସ୍କ ବ୍ୟକ୍ତି ସେ ଯେଉଁ ଦେଖିଲେ ଅନନ୍ତ ଜିନିଷ ନେଇ ରାଜାକୁ ଦେଇଦେଲେ ତେଣୁ ରାଜା ପଚାରିଲେ କ'ଣ ଜିନିଷଟା ଆଜି ସମସ୍ତଙ୍କର କୌତୁହଳ ଯାହା ଚାଲା ଯେଉଁ ପଣ୍ଡିତମାନେ ପଚାରିଲେ କ'ଣ ଜିନିଷଟା କୁହ ପଣ୍ଡିତମାନେ ଚିନ୍ତା କରିପାରୁନାହାନ୍ତି କ'ଣ ଜିନିଷ କାରଣ ତାଙ୍କ ସାଙ୍ଗରେ ସେ ଜିନିଷ ନାହିଁ କିଛି ତେଣୁ ଜଣେ ବ୍ରାହ୍ମଣକୁ ମହାରାଜ ରାଜା ଆଦେଶ ଦେଲେ ଯଦି ନ କହିପାରିବ ତାଙ୍କର ମୁଣ୍ଡ କାଟ ହେବ ତେଣୁ ସେ ପଣ୍ଡିତ ଜଣଙ୍କ ଦରକାର ପାଖରେ ରଖିଛନ୍ତି ସେଠାକୁ ରଖିଛନ୍ତି ଚିନ୍ତାରେ ରହିଛନ୍ତି ରାତି ପାଇଲେ ମୃତ୍ୟୁ ହେବ ସେଇ ସମୟରେ ଗୋଟେ କୁକୁଡ଼ାରେ ଆସି ତାକୁ ଛଣ୍ଟ ମାରିଦେଲା ଛଣ୍ଟ ମାରିଦେଲା ପରେ ସେଟା ଭାଙ୍ଗିଦେଲା ସେ ଗାଁରେ ଏଇଟା ହେଉଛି ଗୋଟେ ଶସ୍ୟ ତେଣୁ ସେ ରାଜାଙ୍କୁ କହିଲେ ଏ ଗୋଟେ ଶସ୍ୟ ତ ରାଜା କ'ଣ ପଚାରିଲେ ଏ କେଉଁ ଶସ୍ୟ କେଉଁ ଯୋଉ ଥିଲା ସେଟା କୁହ ତେଣୁ ପଣ୍ଡିତମାନେ କହିଲେ ଆମେ କ'ଣ ଆଗ୍ରିକଲଚର ବିଷୟରେ କହିବୁ କୃଷି ବିଷୟରେ କ'ଣ କହିବୁ କୃଷକମାନଙ୍କୁ ପଚାର ଆପଣ ଯେ ବହୁତ ବୃଦ୍ଧ କୃଷକ ଅଛନ୍ତି ତାଙ୍କୁ ପଚାରନ୍ତି ସେ କହିବେ ତେଣୁ ବହୁତ ବଡ଼ ବୃଦ୍ଧ କୃଷକକୁ ଡକାଗଲା ତେଣୁ ସେ ବୃଦ୍ଧ କୃଷକ ସେ ଆଖିକି ବସୁନି ଦୁଇଟା ଅଛି କ'ଣ ଆଶାବାଡ଼ି ଦେଇକି ଯାଉଛି ତେଣୁ ଚାଲିପାରୁନି ତେଣୁ ତାଙ୍କୁ ଯେତେବେଳେ ପଚରା ଗଲା ସେ ଦେଖିକି କହିଲା ନା ଆମ ସମୟରେ ସେ ସତ୍ସଙ୍ଗ ଦେଖିନି ଆମ ପିତାଙ୍କୁ ପଚାରନ୍ତି ତମର ପିତା ଅଛନ୍ତି ତାଙ୍କ ପିତାଙ୍କୁ ଡକାଗଲା ତାଙ୍କ ପିତା ଦୁଇଟି ବାଡ଼ି ନାଇଁ ଗୋଟିଏ ବାଡ଼ିକୁ ଚାଲୁଥିଲେ ସେ ଦେଖିଲେ ନା ଏଇଟା ଆମ ସମୟ ନଥିଲା ଆମ ପିତାଙ୍କୁ ପଚାରିବା ଆମର ପିତା ଅଛନ୍ତି ଆପଣଙ୍କର ତାଙ୍କ ପିତା ଯେତେବେଳେ ଆସିଲେ ଯୁବକ ଭଳି କହିଥିଲେ ତାଙ୍କର କୌଣସି ବାଡ଼ି ନଥିଲା ଯୁବକ ଭଳି ଚାଲୁଥିଲେ କିନ୍ତୁ ହଁ ଏଇଟା ଆମ ସମୟରେ ହେଉଥିଲା ନା କେଉଁଠି ହେଉଥିଲା ନା ଆମ ସମୟରେ ବାଉଣ୍ଡରୀ ନଥିଲା ଏଇଟା ମୋ ଜମି ସେଟା ଇଶାଲା ଆସୁଛନ୍ ଏଇଟା ବିଶ୍ରମ ସବୁକିଛି ଭଗବାନଙ୍କର ଦେହଟା ବୁଦ୍ଧିଟା ଯାହାକୁ ଯେତିକି ଦିଆଯାଇଛି ସେ ସେତିକି ଗ୍ରହଣ କରୁଥିଲେ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ଆମର କଥା ଥିଲା ଯେ ଏଇଭଳି ଭାବରେ ଯେଉଁ ରହିଛି ଏ କଥା କେଉଁଠି ଆସିଲା ତେଣୁ ଭଗବାନଙ୍କର ରୂପ ଗୋଟେ ଏଭଳି ତନି ଯେଉଁମାନେ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତିମାନେ ଯଦି ଦେଖି ଦେଉଥିଲେ ସେମାନେ ସେଇଭଳି ଭାବେ ବଳବାନ ହୋଇଯାଉଥିଲେ ସେଇଭଳି ଭାବରେ ତାଙ୍କ ମନର ଶକ୍ତି ଆସିଯାଉଥିଲା ପ୍ରାଣର ଶକ୍ତି ଆସିଯାଉଥିଲା ଅତି ବଡ଼ ମୂଷା ଭଗବାନଙ୍କ ରୂପ ଇଭନ୍ ଦେଇ ସେମାନେ ରୂପକୁ ପାଳନ କରୁଥିଲେ ଏ ଟନିକୁ ପାଳନ କରୁଥିଲେ ଚକ୍ଷୁ କ'ଣ ମୁଖ ମାଧ୍ୟମରେ ନୁହଁ ସେ ପାଳନ କରୁଥିଲେ ଚକ୍ଷୁ ମାଧ୍ୟମରେ ଆଜି ରଙ୍ଗମଞ୍ଚରେ ଥିବା ସମସ୍ତ ଦର୍ଶକମାନେ ଯେଉଁମାନେ ଭଗବାନ ସହିତ ଅନୁକୂଳ ଭାବରେ ଯୁକ୍ତ ହୋଇଛନ୍ତି ସେମାନଙ୍କର ସେଇଭଳି ଭାବରେ ତାଙ୍କର ଭାବ ଅଛି ସେଇଭଳି ଭାବରେ ଆନନ୍ଦ ଅନୁଭବ କରୁଛନ୍ତି ଇଭନ୍ ତ ଅଖିଲ ମୁକୁନ୍ଦସ୍ୟ ମୁକୁନ୍ଦ ମୁକ୍ତି ସେ ପ୍ରଦାନ କରିପାରିଥିଲେ ଭଗବାନ ମୁକୁନ୍ଦ କେବଳ ଚକ୍ଷୁଧାର ତାଙ୍କର ରୂପକୁ ପାଳନ କରୁଥିଲେ ବିବନ୍ଦମ ଅକ୍ଷେଇ ମୁକୁନ୍ଦସ୍ୟ ମୁଖାମ୍ବୁଜ ଶୁଭାଙ୍କୁ ମୁଖ ରୂପକ ପଦ୍ମରେ ମୁଖାମ୍ବୁଜ ପଦ୍ମରେ ଯେଉଁ ଶୁଭା ବାହାରୁଥିଲା ସେଇ ଶୁଭାକୁ ପାଳନ କରି ଚକ୍ଷୁ ମାଧ୍ୟମରେ ସେମାନେ ଏଇଭଳି ଭାବରେ ତାଙ୍କର ପରିବର୍ତ୍ତନ ହୋଇଯାଉଥିଲା ତେଣୁ ଆଜି ଭଗବାନ ଆସୁଛନ୍ତି ତାଙ୍କୁ ଦେଖି ସେମାନେ କଥା ହେଉଛନ୍ତି ଏସବୁ ଏଇ କିଳ ଦେଇବ ଜ୍ଞାନ ଦେଖ ସଖା ବା ଦେଖ ସଖୀ ଇଏ ଆସୁଛନ୍ତି ଇଏ ହେଉଛନ୍ତି ଇଏ ନିଶ୍ଚିତ ଭାବରେ ଏଥିରେ ସନ୍ଦେହ ନାହିଁ ବିଜ୍ଞତେ ହୃଦୟ କରିଛି ଶିକ୍ଷତେ ସର୍ବ ସଂଶୟା ଆମ ବହୁତ ସଂଶୟ ରହିଛି ସନ୍ଦେହ ରହିଛି ଏଥିରେ ଭଗବତ ଗୀତା କହିଛନ୍ତି ଅଜ୍ଞସ୍ତା ସର୍ବମାନସ ସଂଶୟାତ୍ମା ବିନାଶତି ଯେଉଁମାନେ ଅଜ୍ଞ ଯେଉଁମାନଙ୍କର ଶ୍ରଦ୍ଧା ନାହିଁ ଏବଂ ଯେଉଁମାନେ ସଂଶୟାତ୍ମା ସେମାନଙ୍କର ବିନାଶ ହୋଇଯିବ ତାଙ୍କର କୌଣସି ସଂଶୟ ନଥିଲା ନିଶ୍ଚିତ ଭାବରେ ଏସବୁ ଏଇ କିଳ ନିଶ୍ଚିତ ଭାବରେ ଦେବ ଇଏ ହେଉଛନ୍ତି ଦେବଙ୍କର ପୁତ୍ର ଏସବୁ କିଳ ଦେବଜ୍ଞାନ ଯାହାତ ନିତସ୍ତ ଗୋକୁଳମ ନିତ ଥିଲା ନିତ ମାନେ ଆଣିବାଟା ନିତ ଆନିତ ରହିଛି ନା ନିତ ନିର୍ଗିକା ରହିବ ତେଣୁ କ'ଣ ଯାହାତ ଗୋଟେ ଜନ୍ମ ହେଇଥିଲେ ଭଗବାନ ଜନ୍ମ ନାହିଁ अजो दृश्यन व्यात्मा भूतानां स्वरूपिशं प्रकृतिं समधिष्ठाय सम्भवामि आत्मवाय भगवंत जन्म ना कृषि जन्म निर्देश चतुर्थाए शोक अच्छा कौन भगवान पता शुणा समय सुंदर भगवान अद्भुत स्वरूप लीला भगवान ये भगवान जो लीला रही सब अद्भुत लीला भगवान कौन ना कौन कर्माणि अन्यस्य भगवान तो कौन सी नहीं क्रीटा कले कि आवश्यकता पूरण हम आम साधारण जो कर्म करुचे ये आम आवश्यकता पूरण करने कर्म करुचे कि भगवान कौन सी आवश्यकता ना कि तथा से कर्म करते कर्माणि अन्यस्य भाव अवश्यते भगवान पर कौन सी जन्म ना अज अज तक पाले कि तथा से जन्म नियंती कर्माण अन्य लघो भविष्य दुर्गा हरि भयात पड़ायण हरि भयात यद्यो काढ़ा नमा सुशी स्वयं काढ़ा सुंदर भगवान कह काढ़ श्री लोग कहते प्रबुद्ध मुझे काढ़ा काल समस्त आयुष्य हरण करनी तथा से हरिभया दुर्गा द्वारक रही भय शत्रु भय कर अठर जो आक्रमण करुले एटीन टाइम आक्रमण करते जरासंध भगवान बुद्ध पलायन करते द्वारका गोटे दुर्ग निर्माण तो रही द्वारक हरिभया पलायन शत्रु भय पलायन कर भगवान भगवान लीला हरिभया पलायन द्वारका षोल हजार शह आठ राणी को विवाह कर प्रमदा विकास स्त्री मान सहित घर संसार कर
तेणु
भगवान का लोक दर्शन करी से कथा होती देवत्या जात नीतस्थ गोकुम यही मथुरा यही जात है जो कि रही देवत्या देवती गर्भ में जात है अष्ट गर्भ में जात है जानगले सब मथुरावास मैंने कि नीतस्थ गोकुम से गोकुल को जाते जन्म होते गोकुल को जाते नीतस्थ गोकुम
तेणु कालमेतं वसन गुढ़ो आज आम जो देखुचे एत दिन पर्यटन से गुढ़ भाव रही थे
भक्त भाव रही थे ये जानपर नए
कालमेतं वसन
गुढ़ो भक्त भगवान सब कुछ गुढ़ भगवान सब कुछ गुह जन्म कर्म जमे दिव्यम ये सब गुह कह भगवत भगवान विषय खूब क्वचित रूप जानते जो भगवत सप्तम था भगवान कहले जे मनुष्याण शास्त्र से कश्चन जगत सिद्ध है हजार हजार लोक से चिंता करना से पशु जीवन धारण कर चिंता करने चाहते मनुष्य जीवन उद्देश्य कौन अच्छी चिंता करने चाहते कश्चित मान व्यक्ति तत्व से भगवान जानपरना कारण से होती बहुत बुझ वस्तु द्वितीय जगत से वस्तु नुहत आम निजी को जापरने आत्मा को जापरने परमात्मा कथा कौन कह आम निजे भी जापरने ये समस्त मोह होती रही भगवान जदि
ରହିଲେ ସେଠି 11 ବର୍ଷ କାଳ ଅନେକ ଅସୁରଙ୍କୁ ହତ୍ୟା କରିଥିଲେ। ତା ପରକୁ କୁହାଯିବ କ'ଣ ଭଗବାନ 6 ଜଣ ରହିଥିଲେ ସେ ସମୟରେ ବୁଦ୍ଧନାଥ ହତ୍ୟା କରିଥିଲେ। ତେଣୁ ବା ବୃଦ୍ଧେ ମନ୍ତରେ ସ୍ମାନୀ ତେଣୁ ଭଗବାନଙ୍କର ବୃଦ୍ଧି ନାହିଁ। ଭଗବାନଙ୍କର କଥା କ'ଣ କହିବା, ଆମେ ଭଗବାନ ଅଂଶ ହିସାବରେ ଆମ ମଧ୍ୟ ବୃଦ୍ଧି ନାହିଁ। ଯୋଉ ଭଗବତ ଦ୍ୱିତୀୟ ଭଗବାନ କହିଛନ୍ତି ନ ଯାହାତେ ବିହତେ ବା କଦାପି ନାୟମ ଭୂତା ଭକ୍ତା ବା ନିୟ ଅଜ ନିତ୍ୟ ଶାଶ୍ୱତ ଏମ୍ ପୁରାଣ ନ ଅନ୍ୟତେ ଅନ୍ୟମାନ ଶରୀର। ମନୁଷ୍ୟର ଆମମାନଙ୍କର ଯେଉଁମାନଙ୍କର ଆମର କୌଣସି ମାନେ ଜନ୍ମ ନଥିଲା ନ ଯାଏତେ ବା ମୃତ୍ୟୁ ମଧ୍ୟ ନଥିଲା ଏବଂ ନ ଯାଏତେ ମିଳିଥିବା କଥା ନାୟମ ଭୂତା ଭକ୍ତା ବା ନିୟ ଏମିତି କେତେ ସମୟ ନଥିଲା ସେମାନେ ନଥିଲେ ବା ଆମେ କେତେ ସମୟ ହେବ ନାହିଁ ସେମାନେ ରହିବେ ନାହିଁ। ସେମାନେ ହେଉଛନ୍ତି ଅଜ ଏବଂ ଅଜ ନିତ୍ୟ ଶାଶ୍ୱତ ଏମ୍ ନିତ୍ୟ ଏବଂ ଶାଶ୍ୱତ ଏଥିରେ କ'ଣ ତଫାତ ରହିଛି ନିତ୍ୟ ଏବଂ ଶାଶ୍ୱତ ଏ ସିଧା ସ୍ୱୟଂ କହୁଛନ୍ତି ତାଙ୍କ ଟୀକାରେ ନିତ୍ୟ ଏବଂ ଶାଶ୍ୱତ ଜଣଙ୍କୁ ଏକା କଥା ଭଳି କିନ୍ତୁ ତା'ହେଲେ ତଫାତ ରହିଛି ନିତ୍ୟ ଶାଶ୍ୱତ ତଫାତ ହେଉଛି କ'ଣ ନା ନିତ୍ୟ ସର୍ବଦା ଏକ ରୂପ କି ବୃଦ୍ଧି ପ୍ରତିଷେଧ ନିତ୍ୟ କହିଲେ ସବୁ ସମୟ ଏକ ରୂପ ସେ ନିତ୍ୟ ଅର୍ଥ ବୃଦ୍ଧି ପ୍ରତିଷେଧ ବୃଦ୍ଧି ନାହିଁ ବୋଲି କୁହାଯାଉ ନିତ୍ୟ ଅର୍ଥ ହେଉଛି ତାଙ୍କ ବୃଦ୍ଧି ନାହିଁ ଏବଂ ଶାଶ୍ୱତ ଅର୍ଥ ହେଉଛି କ'ଣ ନା ଶାଶ୍ୱତ ଶାଶ୍ୱତ ଭାବ ଏଠି ଅପକ୍ଷୟ ପ୍ରତିଷେଧ ଶାଶ୍ୱତ ଶାଶ୍ୱତ କହିଲେ ତାଙ୍କର ବୃଦ୍ଧି ଯେମିତି ନାହିଁ ସେମିତି ମଧ୍ୟ କ୍ଷୟ ମଧ୍ୟ ନାହିଁ ଅପକ୍ଷୟ ନାହିଁ। ଜୀବନ ଯେଉଁ ଆକାର ରହିଛି କ'ଣ କେଶାଗ୍ର କ'ଣ କେଶାଗ୍ର ସ୍ୱଭାବଶ୍ୟ ସତଧା କଳ୍ପିତ କେଶର ଅଗ୍ରଭାଗକୁ ଯଦି 100 ଭାଗ କରାଯିବ ଏବଂ ସେଇ 100 ଭାଗ ଗୋଟେ ଭାଗ ନେଇକି ପୁଣି ଯଦି 100 ଭାଗ କରାଯିବ ସିଏ ହେଉଛି ଜୀବ ଭାଗ ସବିଜ୍ଞେୟ ସ ଅନନ୍ତରାୟ କଳ୍ପରେ ଜୀବର ଇଏ ହେଉଛି ଆକାର କେଶାକରଣ 10,000 ଭାଗରୁ ଭାଗେ। ତେଣୁ କେତେ ବର୍ଷ ହେଇଗଲାଣି ଆମେ କେତେ ବର୍ଷ ରହିଲେଣି ତାର ଆମର ଟିକେ ବୃଦ୍ଧି ହେଇଯିବ ନା ନିତ୍ୟ ଅଧିକ ନିତ୍ୟ ଶାସକ ହୋଇ ପୁରାଣ ଆମର ବୃଦ୍ଧି ନାହିଁ ଏବଂ ଶାଶ୍ୱତ ମାନେ ତା ଏତେ ବର୍ଷର କାଳ ପ୍ରଭାବ ନା କାଳ ପ୍ରଭାବ ନାହିଁ ସେ କ୍ଷୟ ହେବ ନାହିଁ ଯେଉଁ ସ୍ଥିତିରେ ଥିଲା ସେଇ ସ୍ଥିତିରେ ରହିଲେ କୁଟସ୍ଥ ଶବ୍ଦ ବ୍ୟବହାର କରାଯାଏ ସେଥିପାଇଁ କୁଟସ୍ଥ ଅପରିବର୍ତ୍ତନୀୟ କିନ୍ତୁ ଭଗବାନ ମଧ୍ୟ ସେମିତି କୁଟସ୍ଥ ଭଗବାନ ମଧ୍ୟ ଅପରିବର୍ତ୍ତନୀୟ କିନ୍ତୁ ସେ ବିରାଟ କରନ୍ତି ବୃଦ୍ଧି କରିବା ବୃଦ୍ଧେ ନନ୍ଦେ ଛୋଟ ପିଲା ଜନ୍ମ ହେଲେ ମାତୃଗର୍ଭକୁ ଆସିଲେ ଦେବତାମାନେ ସ୍ତୁତି କଲେ ସତ୍ୟ ବ୍ରତଂ ସତ୍ୟ ପରାଙ୍ଗ ସତ୍ୟଂ ସତ୍ୟସ୍ୟ ଦେବନୀ ଏକଂଶ ସତ୍ୟ ସତ୍ୟସ୍ୟ ସତ୍ୟ ସତ୍ୟ ମୈତ୍ରଂ ସତ୍ୟାତ୍ମତତ୍ୱଂ ଶରଣଂ ପ୍ରପନ୍ନା ଭଗବାନ ଆସିଲେ ଗର୍ଭକୁ ଦେବୀଙ୍କ ଗର୍ଭକୁ ଆସିଲେ ଦେବୀକୁ ଅନୁଭବ କଲେ ବସୁଦେବଙ୍କର ମନରୁ ଦେବୀଙ୍କ ଗର୍ଭକୁ ଗଲେ ଦଶମ ସଂଖ୍ୟା ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ଦେବ କ୍ୟା ଜାତ କେମିତି ଆସିଲେ ସେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଥମେ ଭଗବାନ ଆବିର୍ଭାବ ହେଲେ ବସୁଦେବଙ୍କର ମନରେ ତଥା ଜଗନ୍ମାନଙ୍କ ସମାହିତ ସୁରସୁତେନ ଦେବୀ ଯଥାର ସର୍ବାତ୍ମକାତ୍ମଭୂତ କାଷ୍ଠା ଯଥା ଅନନ୍ତକର ମନସ୍ଥ ଭଗବାନ ଏହିଭଳି ଭାବରେ ଆବିର୍ଭାବ ହୁଅନ୍ତି। ଜଗନ୍ମାନଙ୍କର ଚିତାଂଶ ଭଗବାନ କେବଳ ମଙ୍ଗଳ କରିବେ ଆସନ୍ତି ଭଗବାନ ଅଚ୍ୟୁତ ସେ ଭଗବାନ ଏଠି ଯେଉଁ କହିବା ପରେ ଯେଉଁ କୁହାଯିବ ସେ କହିବେ ଇଏ ହେଉଛନ୍ତି ଭଗବାନଙ୍କର ଅଂଶ ବିଶ୍ୱନାଥ ଗୁପ୍ତା ଭାଷାରେ କହିଛନ୍ତି କିନ୍ତୁ ଅଚ୍ୟୁତ ହାଂସର ଅର୍ଥ ହେଉଛି ସମସ୍ତ ଅଂଶମାନଙ୍କ ସହିତ ଭଗବାନ ସମୟ ଆସିଛନ୍ତି ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଯେତେ ସବୁ ବିସ୍ତାର ରହିଛନ୍ତି ସମସ୍ତେ ଆସି ଯୋଗ ଦିଅନ୍ତି ଭଗବାନଙ୍କ ସହିତ ରାଜା ଆସିବେ ମାନେ ଯେତେ ମନ୍ତ୍ରୀ ଆଉ ଯେତେ ଯାହା ଅଛନ୍ତି ସମସ୍ତେ ଆସି ପହଞ୍ଚିବେ ନା ଆଉ ପ୍ରେସିଡେଣ୍ଟ ଯେତେ ଆସିଯିବେ ସେତେ ଆମର ଓଡ଼ିଶାରେ ଚିଫ୍ ସବୁ ଅଛନ୍ତି ସବୁ ଆସି ପହଞ୍ଚିବେ ତାଙ୍କର ଦେଖା କରିବା ପାଇଁ ତେଣୁ ଭଗବାନ ଆସୁଛନ୍ତି ଭଗବାନ ଯେତେ ଅବତାର ସବୁ ଅଛନ୍ତି ସବୁ ଆସି ଭଗବାନଙ୍କର ଶରୀରରେ ବ୍ୟବହାର ହୋଇଛନ୍ତି ଭଗବାନ ସମସ୍ତ ତାଙ୍କର ଭିତରେ ଅଛନ୍ତି ସବୁ କିଛି ତେଣୁ ଇଏ ଜଗତ ମଙ୍ଗଳ ଅଚ୍ୟୁତାଂଶ ସମାନ ସୁରସ୍ୱତୀ ଦେବୀ ସୁରସ୍ୱତ ଅଛନ୍ତି କିଏ ସୁରଚନ୍ଦ୍ର ପୁତ୍ର ବସୁଦେବ ସେ ସମ୍ୟକ ଭାବରେ ଧ୍ୟାନ କଲେ ଭଗବାନଙ୍କର ତେଣୁ ଭଗବାନ ତାଙ୍କର ମନରେ ଆବିର୍ଭାବ ହେଲେ ତେଣୁ ଦେବୀ ଦେବକ୍ୟା ଗର୍ଭରେ ତାକୁ ସେ ସ୍ଥାନାନ୍ତରିତ କଲେ ତାଙ୍କ ଦେବକୀୟ ମନକୁ ସ୍ଥାନାନ୍ତରିତ କଲେ ସୁରସ୍ୱତୀ ଦେବୀ ତଥାର ସର୍ବାତ୍ମକ ଆତ୍ମଭୂତମ ଭଗବାନଙ୍କ ସର୍ବାତ୍ମକ ସବୁଠାରେ ସେ ଅଛନ୍ତି କିନ୍ତୁ ସେ ତାଙ୍କୁ ପ୍ରଦାନ କରେ ସେ ଧାରଣ କରି ପ୍ରଧାର ସର୍ବାତ୍ମକ ଆତ୍ମଭୂତ ଯଦିଓ ସେ ସବୁଠାରେ ଅଛନ୍ତି କିନ୍ତୁ ଦେବକୀ ଗର୍ଭରେ ମଧ୍ୟ ଆସିଲେ ଦେବକୀ ମନକୁ ଆସି ମନରୁ ଗର୍ଭକୁ ଗଲେ କେତେ ଜଣ କୁହନ୍ତି ଯେ ଭଗବାନ ସବୁଠାରେ ଅଛନ୍ତି ଆଉ ମନ୍ଦିର ଯିବାର କ'ଣ ଆବଶ୍ୟକତା ରହିଛି ସର୍ବାତ୍ମକ ତ ସବୁଠାରେ ଅଛନ୍ତି ପ୍ରଭୁବାଦ ମହାରାଜ ଉତ୍ତର ଦିଅନ୍ତି ଯଦି ଭଗବାନ ସବୁଠାରେ ଅଛନ୍ତି ତାହେଲେ ମନ୍ଦିରରେ ନାହାନ୍ତି ନାସ୍ତିକ ବ୍ୟକ୍ତି ସେମାନେ ଏଇ ବ୍ୟବହାର କୁହନ୍ତି ମନ୍ଦିର କାହିଁକି ଯିବା ଭଗବାନ ତ ସବୁଠାରେ ଅଛନ୍ତି ମନ୍ଦିର ଯିବା କ'ଣ ଦରକାର ପ୍ରଭୁବାଦ ମହାରାଜ କୁହନ୍ତି ଭଗବାନ ସବୁଠାରେ ଅଛନ୍ତି ତାହେଲେ ମନ୍ଦିରରେ ନାହାନ୍ତି ମନ୍ଦିର କାହିଁକି ନଯିବା ଦଧାର ସର୍ବାତ୍ମକ ଆତ୍ମଭୂତ କାହା ଯଥା ଅନ୍ଧକାର ମନସ୍ଥ ଯେଭଳି ଭାବରେ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ଭଗବାନ ସେଗୁଡ଼ି ଭାବରେ ଆସିଥାନ୍ତି ଦେବକ୍ୟା ପେଟରେ ଗର୍ଭମ ସେ ସାକ୍ଷ ଧାମ ମହାପମ ଭଗବାନ କହିଥିଲେ ମୁଁ ଯିବି ଦେବକ ଗର୍ଭକୁ ଆସିବି ଦେବକୀ ବସୁଦେବଶ ବସୁଦେବ କୁହେ ସାକ୍ଷା ଭଗବାନ ପୁରୁଷ କର ସେ ଭଗବାନ ଆସିବେ ଦେବତାମାନଙ୍କୁ କହିଥିଲେ ଏ କଥା ତ ଲିକ୍ ହେଇଯାଇଛି ଯେମିତି ପରୀକ୍ଷା ଲିକ୍ ହେଇଯାଏ ପରୀକ୍ଷା କ୍ୱେଶ୍ଚିନ୍ ପେପର୍ ସେଗୁଡ଼ିକ ଦେବତାମାନଙ୍କୁ କିଏ ମୋତେ କହିବେ ସେ ମନୁଷ୍ୟମାନଙ୍କୁ ତେଣୁ ପ୍ରକୃତ ସେମାନେ ଯେଉଁ ମଥୁରାବାସୀ ବା ବୃନ୍ଦାବନବାସୀ ବା ଦ୍ୱାରକାବାସୀ ସେମାନେ ସବୁ ଭଗବଧାମକୁ ଆସିଛନ୍ତି ସେମାନେ ଯାଇଥିଲେ ଭଗବାନ ପାଖରେ ଶ୍ରବଣ କରିଛନ୍ତି ସେମାନେ ସବୁ ଜାଣିଛନ୍ତି ସେ କଥା ତେଣୁ ସେ କହୁଛନ୍ତି ଦେବକ୍ୟା ଯାହାକୁ ଦେବକୀ ଗର୍ଭରେ ଆସିଲେ ଇଏ ତେଣୁ ଦେବତାମାନେ ଏସବୁ ଆସି ସ୍ତୁତି କରିଛନ୍ତି ଭଗବାନଙ୍କୁ ଗର୍ଭସ୍ତୁତି ରହିଛି ଏବଂ ଯେତେବେଳେ ଭଗବାନ ଆବିର୍ଭାବ ହେଲେ କିଭଳି ସମୟ ହେଇଯାଇଛି ତେଣୁ ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଇଛନ୍ତି ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଇ ତାପରେ ତାଙ୍କର ମା ଦେବକୀ ଏବଂ ବସୁଦେବଙ୍କୁ ସବୁ କଥା କହିଛନ୍ତି ତାଙ୍କ ପୂର୍ବ ଇତିହାସ କହିଛନ୍ତି ଇଏ ହେଉଛି ଭଗବାନ ଛୋଟ ପିଲା ହେଲେ ମଧ୍ୟ ସେ ସବୁ କିଛି ଜାଣନ୍ତି ବେଦାନୁଛନ୍ତି ଦୀତାଣି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣି ଯେ ଭୂତାନି ମାନଙ୍କୁ ବେଦ ପ୍ରଶ୍ନ ମୁଁ ସବୁ କିଛି ଜାଣେ ଅତୀତରେ ଆପଣମାନଙ୍କର କ'ଣ ଅତୀତ ଥିଲା ଭବିଷ୍ୟତ କ'ଣ ହବ ବର୍ତ୍ତମାନ କ'ଣ ଅଛି ସବୁ କିଛି ଭଗବାନ ଜାଣନ୍ତି କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ ଭଗବାନ ନ ଜଣେଇଲେ କେହି ଜାଣିପାରିବେ ନାହିଁ ଭଗବାନ କୃପା ହେଲେ ତାଙ୍କୁ ସବୁ ଜାଣିବେ ତେଣୁ ଏହି ଏସବୁ ଏହି କିଳ ଦେବକ୍ୟାନ୍ ଯାହା ଗୀତସ୍ଥ ଗୋକୁଳମ୍ ସେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ଦେବକୀ ଏବଂ ବସୁଦେବ ତାଙ୍କୁ ବହୁତ ସ୍ତୁତି କରିଥିଲେ ଦଶମ ଦ୍ୱିତୀୟ ବର୍ଣ୍ଣନା ଅଛି ତେଣୁ ଭଗବାନ କହିଲେ ଯେ ବହୁ ବର୍ଷ ତଳେ ଇଏ ହେଉଛି ସପ୍ତମଙ୍କର ଅଠେଇଶତମ ଦ୍ୱାପର କଥା ପ୍ରଥମମାନଙ୍କ ସମୟର କଥା ସେ କହିଲେ ତାଙ୍କୁ ଦେଲେ ସ୍ୱାମୀମାନଙ୍କ ସମୟରେ ତମେ ଥିଲେ ସୁଦେବା ଓ ମା ଥିଲେ କୃଷ୍ଣୀ ତମେ 12,000 ବର୍ଷରେ ତପସ୍ୟା କରିଥିଲ ମୋତେ ପୁତ୍ର ରୂପରେ ପାଇବା ପାଇଁ ତେଣୁ ମୁଁ ତମ ପାଖରେ ଏହି ରୂପରେ ଆବିର୍ଭାବ ହୋଇଥିଲି କିନ୍ତୁ ଦେବକୀ ବସୁଦେବ ପ୍ରାର୍ଥନା କଲେ ତାଙ୍କ ପ୍ରାର୍ଥନାରେ ସେ ପ୍ରାକୃତ ଶିଶୁ ହୋଇଗଲେ ଏବଂ କହିଲେ ଠିକ୍ ଅଛି ତମେ ଯଦି ଭୟ କରୁଛ ମୋତେ ନେଇକି ନନ୍ଦ ରୂପରେ ଛାଡ଼ି ଦେଇ ଆସ ତେଣୁ ମଥୁରାବାସୀମାନେ ସେ କଥା କହୁଛନ୍ତି ଯାହା ଦେବକ୍ୟା ଯାହାକୁ ନିତସ୍ଥ ଗୋକୁଳ କାଳ ମେଟମ୍ ବସନ୍ତ ଗୁଡ଼ ଆଜି ପର୍ଯ୍ୟନ୍ତ ସେ ସେଇଠି ଥିଲେ, ତାଙ୍କୁ କିଛି ଜାଣିପାରୁନଥିଲେ, ବୁଢ଼ ଭାବରେ ରହିଥିଲେ, ବୁଢ଼ା ଥିଲେ କୁହାଯାଇଛି, ସୁଖଦେବ ଗୋସ୍ୱାମୀ ମଧ୍ୟ ସେଟା ପାଇଥିଲେ। ଏକାଦଶ ସମାପତ୍ର ସବଳ ବୁଢ଼ାଜୀ ବ୍ୟସନ ଏକାଦଶ ସମାପ୍ତ କେଉଁ କେତେ ଦିନ ରହିଥିଲେ ନା ଏଗାର ବର୍ଷ କାଳ ରହିଥିଲେ ସେ ସବଳ ବଳଦେବଙ୍କ ସହିତ ବୁଢ଼ାଜୀ ବୁଢ଼ାଜୀ ଯଦି ଗୋଟେ ରହିଛି ଆଲୋକକୁ ଯଦି ବଢ଼େଇ ଦେବା ଆମେ ସେ ଆଲୋକକୁ ଦେଖିପାରିବା ନାହିଁ। ସେଇଭଳିଆ ଭଗବାନ ରହିଥିଲେ ବୃନ୍ଦାବନରେ ସାଧାରଣ ଗୋପ ଭଳି ରହିଥିଲେ, ମାଙ୍କ ଦୃଷ୍ଟି ଦେଖି ଭୟ କରିଯାଉଥିଲେ, ଏଇଭଳି ସବୁ ପିଲା ଭଗବାନ କରିଛନ୍ତି। ତେବେ ବୃନ୍ଦାବନରେ ସମସ୍ତେ ଭଗବାନଙ୍କ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ କେହି ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କର କେହି ଗ୍ରହଣ କରନ୍ତି ନାହିଁ, କିନ୍ତୁ ମଥୁରା ଏବଂ ଦ୍ୱାରକାରେ ଭଗବାନ ଐଶ୍ୱର୍ଯ୍ୟ ସମସ୍ତେ ଗ୍ରହଣ କରନ୍ତି। ଇଏ ହେଉଛି ଭଗବାନ, ଏ ଭଗବତାକୁ ସେମାନେ ଅନୁଭବ କରନ୍ତି, ତେଣୁ ସେମାନେ ଏଇ ଐଶ୍ୱର୍ଯ୍ୟ ପ୍ରତ୍ୟେକ କହିବେ। ଏ ବୃନ୍ଦାବନ ସେମାନେ ସେ ଐଶ୍ୱର୍ଯ୍ୟକୁ ଜାଣିପାରିବେ ନାହିଁ, ଜାଣିଲେ ମଧ୍ୟ ସେମାନେ ସେ ଐଶ୍ୱର୍ଯ୍ୟକୁ ଆନନ୍ଦ ପ୍ରାପ୍ତ ହୋଇପାରିବେ। ସେ ଆଦର୍ଶ କୃଷ୍ଣ ହେଉଛନ୍ତି ଆମର ଗ୍ରହଣ ପ୍ରିୟ, ଏଇ ଭାବରେ କୃଷ୍ଣ ସେ ଗ୍ରହଣ କରନ୍ତି, ଭଗବାନ କେବେ ଗ୍ରହଣ କରନ୍ତି ନାହିଁ। ମଥୁରାବାସୀମାନେ ଏ ଭଗବାନ ଐଶ୍ୱର୍ଯ୍ୟ ଜାଣନ୍ତି, ତେଣୁ ସେ ଐଶ୍ୱର୍ଯ୍ୟ ବିଷୟ ସବୁ ଆଲୋଚନା କରାଯିବ। ତେଣୁ ଆମର କଥାକୁ ବିଷ୍ଣୁଙ୍କ ଗୁରୁ ଯଦି କାହାକୁ ଡାଉଟ୍ ରହିଲା ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଗୋପାଳ।